ആകാശവാണി ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସତ୍ତ୍ୱେ ଦେଶରେ ବିଦ୍ୟୁତ୍ ଓ ଶକ୍ତି ଚାହିଦାକୁ ସଫଳତାର ସହ ମେଣ୍ଟାଇ ପାରିଛନ୍ତି ସରକାର। ଭାରତ ମରିସସ୍ ଭାଗିଦାରୀକୁ ଏକ ନୂତନ ଶିଖରରେ ପହଞ୍ଚାଇବା ଲାଗି ପ୍ରତିବଦ୍ଧତା ଦୋହରାଇଲେ ଦୁଇ ପକ୍ଷ। ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶୋବନ୍ତ ବର୍ମା ଆଜି ନିଜ ଇସ୍ତଫାପତ୍ର ପ୍ରଦାନ କଲେ ରାଷ୍ଟ୍ରପତିଙ୍କୁ। ଉତ୍ତରପ୍ରଦେଶର ଯମୁନା ନଦୀରେ ଏକ ବୋଟ୍ ବୁଡ଼ିଯିବା ଫଳରେ 6 ଜଣଙ୍କର ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ହେବ ମୁକାବିଲା। ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସତ୍ତ୍ୱେ ଦେଶରେ ବିଦ୍ୟୁତ୍ ଓ ଶକ୍ତି ଚାହିଦାକୁ ସରକାର ସଫଳତାର ସହ ମେଣ୍ଟାଇ ପାରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଶକ୍ତି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପିୟୁଷ ସିଂ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଦେଶର ସମସ୍ତ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକରେ ଆବଶ୍ୟକ ପରିମାଣର କୋଇଲା ମହଜୁଦ ରହିଛି ଏବଂ ଏହି କେନ୍ଦ୍ରଗୁଡ଼ିକ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଛନ୍ତି। ଆଗାମୀ 3 ମାସ ମଧ୍ୟରେ ତାପଜ, ସୌର, ବାୟୁ ଏବଂ ହାଇଡ୍ରୋବାଷ୍ପ କ୍ଷେତ୍ରରେ ସରକାର ଅତିରିକ୍ତ 22,000 ମେଗାୱାଟ୍ର ଶକ୍ତି ଉତ୍ପାଦନ ଲାଗି ଯୋଜନା କରୁଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଦେଶରେ ଘରୋଇ ଏଲ୍ପିଜି ଏବଂ ଇନ୍ଧନ ଯୋଗାଣ ପ୍ରକ୍ରିୟା ସ୍ଥିର ଥିବା ସହିତ ପେଟ୍ରୋଲ୍ ଓ ଡିଜେଲ୍ ଆବଶ୍ୟକ ପରିମାଣର ଉପଲବ୍ଧ ରହିଛି। ଗତମାସ 14 ତାରିଖରୁ ଆଜି ପର୍ଯ୍ୟନ୍ତ ଦେଶବ୍ୟାପୀ 1,06,000 ଟନ୍ ବାଣିଜ୍ୟିକ ଏଲ୍ପିଜି ଯୋଗାଇ ଦିଆଯାଇଛି। ଏତଦ୍ବ୍ୟତୀତ 5 କିଲୋଗ୍ରାମ ଓଜନ ବିଶିଷ୍ଟ 1,00,000ରୁ ଉର୍ଦ୍ଧ ଏଲ୍ପିଜି ସିଲିଣ୍ଡର ପ୍ରତ୍ୟେକ ଦିନ ବିକ୍ରି ହେଉଛି। ଦେଶରେ ଘରୋଇ ପ୍ରାକୃତିକ ଗ୍ୟାସ୍ ବ୍ୟବହାର ଉପରେ ପ୍ରାଥମିକତା ଦିଆଯିବା ସହିତ ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଏଲ୍ପିଜିରୁ ପିଏନ୍ଜିକୁ ପରିବର୍ତ୍ତନ କରିବା ଲାଗି ସରକାର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଏ ଦିଗରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରି ଶ୍ରୀମତୀ ଶର୍ମା କହିଛନ୍ତି
LPG distributors के पास पर्याप्त स्टॉक है और हमारे पेट्रोल पंप पर भी पर्याप्त डीजल और पेट्रोल उपलब्ध है और ड्राई आउट रिपोर्ट नहीं हुआ है। हमारी डोमेस्टिक LPG सिलेंडर की सप्लाई नॉर्मल है और ऑनलाइन बुकिंग लगभग 98% तक हो गई है। कमर्शियल LPG की सप्लाई 70% तक रिस्टोर की गई है और इसमें हॉस्पिटल, एजुकेशनल इंस्टीट्यूशंस, लेबर इंटेंसिव इंडस्ट्री, फार्मा, माइग्रेंट लेबर सभी को प्रायोरिटी दी गई है और 14 मार्च से लगभग 1,06,000 टन कमर्शियल LPG की सेल हुई है।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ଉପରେ ସରକାର ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ଦେଶରେ ଶକ୍ତି ସୁରକ୍ଷାକୁ ଅଧିକ ସଶକ୍ତ କରିବା ଲାଗି ବିଭିନ୍ନ ମନ୍ତ୍ରଣାଳୟ ଉପସାଗରୀୟ ଦେଶଗୁଡ଼ିକ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି। ତେବେ ଲେବାନନରେ ଇସ୍ରାଏଲ୍ ପକ୍ଷରୁ କରାଯାଇଥିବା ଆକ୍ରମଣରେ ଅନେକ ସାଧାରଣ ନାଗରିକ ଆହତ ହେବା ଘଟଣାରେ ଭାରତ ଉଦ୍ବେଗ ପ୍ରକାଶ କରିଛି। ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କର ସୁରକ୍ଷା ଲାଗି ସ୍ଥାନୀୟ ଭାରତୀୟ ଦୂତାବାସ ସେମାନଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ବିଭିନ୍ନ ଦେଶର ଅଖଣ୍ଡତା, ସାର୍ବଭୌମତ୍ୱ ତଥା ଆଞ୍ଚଳିକ ସୁରକ୍ଷାକୁ ସମ୍ମାନ ଦେବା ସହିତ ଏ ସମ୍ପର୍କିତ ଆନ୍ତର୍ଜାତିକ ନିୟମକୁ ପାଳନ କରିବା ଉପରେ ଭାରତ ସର୍ବଦା ଗୁରୁତ୍ୱ ଦେଇ ଆସିଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଉପସାଗରୀୟ ଅଞ୍ଚଳରେ ଥିବା ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ବୋଲି ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମୁକେଶ ମଙ୍ଗଲ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ 1,927ରୁ ଉର୍ଦ୍ଧ୍ୱ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଅଣାଯାଇଛି ବୋଲି ଶ୍ରୀ ମଙ୍ଗଲ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ମରିସସ୍ର ପୋର୍ଟ ଲୁଇସ୍ରେ ଚାଲିଥିବା 9ମ ଭାରତୀୟ ମହାସାଗର ସମ୍ମିଳନୀ ଅବସରରେ ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଡକ୍ଟର ଜୟଶଙ୍କର ତାଙ୍କର ସିଚେଲ୍ସର ପ୍ରତିପକ୍ଷ ବ୍ୟାରି ଫୋରେଙ୍କ ସହିତ ଆଲୋଚନା ସମୟରେ ବର୍ତ୍ତମାନର ଅର୍ଥନୈତିକ ଆହ୍ୱାନର ମୁକାବିଲା ଦିଗରେ ଭାରତ ସିଚେଲ୍ସ ପ୍ରତି ସହାୟତା ଯୋଗାଇଦେବା ଦିଗରେ ପ୍ରତିବଦ୍ଧ ବୋଲି କହିଛନ୍ତି। ଏହାଛଡ଼ା ଭାରତ ସିଚେଲ୍ସ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍ର କାର୍ଯ୍ୟକାରିତା ଦିଗରେ ନିଆଯାଉଥିବା ପଦକ୍ଷେପକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ୱାଗତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଡକ୍ଟର ଜୟଶଙ୍କର ତାଙ୍କ ଭୁଟାନ ପ୍ରତିପକ୍ଷ ଡିଏନ୍ ଧୁଙ୍ଗେଲଙ୍କ ସହିତ ମତ ବିନିମୟ କରିଛନ୍ତି। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଥିବା ଭାଗିଦାରୀକୁ ପ୍ରଗତି ଓ ସମୃଦ୍ଧି ଦିଗରେ ଆଗେଇ ନେବା ଲାଗି ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଏତଦ୍ବ୍ୟତୀତ ଡକ୍ଟର ଜୟଶଙ୍କର ମରିସସ୍ର ରାଷ୍ଟ୍ରପତି ଧରମବୀର ଗୋଖୁଲଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଗୋଖୁଲଙ୍କ ସହିତ ହୋଇଥିବା ତାଙ୍କର ମତ ବିନିମୟ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱ ଏବଂ ଭାଗିଦାରୀକୁ ଏକ ନୂତନ ଶିଖରକୁ ନେବା ଦିଗରେ ଏକ ଦୃଢ଼ ପ୍ରତିବଦ୍ଧତା ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ମରିସସ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜୁଗନାଓତ୍ଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶବନ୍ତ ବର୍ମା ଆଜି ନିଜ ଇସ୍ତଫାପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ବର୍ମା ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ସମୟରେ ତାଙ୍କ ସରକାରୀ ବାସଭବନରେ ଗତବର୍ଷ March 14 ଅଗ୍ନିକାଣ୍ଡ ଘଟିଥିଲା। ନିଆଁକୁ ଆୟତ୍ତ କରିବାକୁ ଯାଇଥିବା ଦମକଳ ବାହିନୀ କର୍ମଚାରୀମାନେ ତାଙ୍କ ବାସଭବନର ସମ୍ପୃକ୍ତ ସ୍ଥାନରୁ ବିପୁଳ ମାତ୍ରାରେ ଟଙ୍କା ଥିବା ଦେଖିବାକୁ ପାଇଥିଲେ। ଅଗ୍ନିକାଣ୍ଡରେ ଅନେକ ଟଙ୍କା ନଷ୍ଟ ହୋଇଯାଇଥିଲା। ଏହି ଘଟଣା ପରେ ତାଙ୍କୁ ଦିଲ୍ଲୀରୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଜଷ୍ଟିସ୍ ବର୍ମାଙ୍କ ବିରୁଦ୍ଧରେ ବର୍ତ୍ତମାନ ସଂସଦରେ ମହାଅଭିଯୋଗ ପ୍ରସ୍ତାବ ଆଗତ କରିବା ପ୍ରକ୍ରିୟା ଜାରି ରହିଛି। ପୁଡୁଚେରୀ ବିଧାନସଭା ନିର୍ବାଚନ ଲାଗି ଗତକାଲି ଅନୁଷ୍ଠିତ ଭୋଟଦାନ ପ୍ରକ୍ରିୟାରେ 99.87% ମତଦାତା ନିଜର ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏଥିସହିତ କେରଳମ୍ରେ 99.87% ଏବଂ ଆସାମରେ 85.91% ମତଦାନ କରାଯାଇଥିବା ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆସାମ ଓ ପୁଡୁଚେରୀରେ ଏହା ହେଉଛି ଏପର୍ଯ୍ୟନ୍ତ ସର୍ବୋଚ୍ଚ ମତାଧିକାର ସାବ୍ୟସ୍ତ ପ୍ରତିଶତ। ଆସାମର ଶ୍ରୀଭୂମି ଜିଲ୍ଲା ଅନ୍ତର୍ଗତ କାରିମଗଞ୍ଜ ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋଟିଏ ମତଦାନ କେନ୍ଦ୍ରରେ ଆସନ୍ତାକାଲି ପୁନଃ ମତଦାନ କରାଯିବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏଥିଲାଗି 7:00 ସନ୍ଧ୍ୟା 5 ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ଆସାମ ବିଧାନସଭାର 126 ଆସନ ଲାଗି ଗତକାଲି ଭୋଟ୍ ଗ୍ରହଣ କରାଯାଇଛି। ଉତ୍ତରପ୍ରଦେଶର ମଥୁରା ଜିଲ୍ଲା ଅନ୍ତର୍ଗତ ଯମୁନା ନଦୀରେ ଏକ ବୋଟ୍ ବୁଡ଼ିଯିବା ଫଳରେ 6 ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଆଜି ଅପରାହ୍ନରେ ଲୁଧିଆନାରୁ କିଛି ଲୋକଙ୍କୁ ନେଇ ଯାଉଥିବା ବୋଟ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏପର୍ଯ୍ୟନ୍ତ 6 ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମଥୁରା ଜିଲ୍ଲାପାଳ ସିପି ସିଂ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଲୁଧିଆନାରୁ 2 ବୋଟ୍ରେ ପ୍ରାୟ 30 ଲୋକ ଯମୁନା ନଦୀ ଦେଇ ଯିବା ସମୟରେ କେସିଘାଟ ନିକଟରେ ଗୋଟିଏ ବୋଟ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଏହି ଶ୍ରଦ୍ଧାଞ୍ଜଳି ଦେବା ସହିତ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହାଛଡ଼ା ପ୍ରଭାବିତ ବ୍ୟକ୍ତିମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଶ୍ରୀ ମୋଦି ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ହୋମିଓପାଥି ଚିକିତ୍ସା କେବଳ ଏକ ବିକଳ୍ପ ପନ୍ଥା ନୁହେଁ ବରଂ ପ୍ରମାଣଭିତ୍ତିକ ବିଜ୍ଞାନ ବୋଲି ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି। ଆଜି ବିଶ୍ୱ ହୋମିଓପାଥି ଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ହୋମିଓପାଥି ଭିତ୍ତିକ ଚିକିତ୍ସାକୁ ବର୍ତ୍ତମାନ ଜନସାଧାରଣ ଆପଣାଉଥିବା ଦୃଷ୍ଟିରୁ ଏହାର ଲୋକପ୍ରିୟତା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଏଠାରେ ସୂଚନା ଦିଆଯାଇପାରେ, ହୋମିଓପାଥି ଚିକିତ୍ସା ପଦ୍ଧତିର ପ୍ରତିଷ୍ଠାତା ଡକ୍ଟର ହ୍ୟାନିମାନ୍ଙ୍କ ଜନ୍ମଦିନକୁ ବିଶ୍ୱ ହୋମିଓପାଥି ଦିବସ ରୂପେ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି, ନିରନ୍ତର ସ୍ୱାସ୍ଥ୍ୟ ଲାଗି ହୋମିଓପାଥି। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତର ସ୍ୱାଧୀନତା ସଂଗ୍ରାମର ଏକ ସ୍କରଣୀୟ ମୁହୂର୍ତ୍ତ ଭାବେ ବିବେଚନା କରାଯାଉଥିବା ଚମ୍ପାରନ୍ ସତ୍ୟାଗ୍ରହର 108 ବାର୍ଷିକୀ ଦେଶବ୍ୟାପୀ ପାଳନ କରାଯାଉଛି। ଏହି ଅବସରରେ ସତ୍ୟାଗ୍ରହର ସକାରାତ୍ମକ ପ୍ରଭାବକୁ ଉଜ୍ଜୀବିତ କରି ରଖିବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ଆଜି ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। 1917 ଆଜିର ଦିନରେ ବିହାରର ଚମ୍ପାରନ୍ ଜିଲ୍ଲାରେ ଚାଷୀମାନଙ୍କ ସହିତ ବ୍ରିଟିଶ ସରକାରଙ୍କ ମନାନ୍ତରକୁ ଏହି ସତ୍ୟାଗ୍ରହର ସୂତ୍ରପାତ ହୋଇଥିଲା। ମିନ୍ ଅଙ୍ଗ୍ ଲାଇନ୍ ମ୍ୟାମାରର ନୂତନ ରାଷ୍ଟ୍ରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। 2021 ଅଙ୍ଗ୍ ସାନ୍ ସୁ କିଙ୍ଗ୍ ସରକାରଙ୍କଠାରୁ କ୍ଷମତା ନେବା ପରେ ଏପର୍ଯ୍ୟନ୍ତ ସେ ଦେଶକୁ ନେତୃତ୍ୱ ଦେଇ ଆସୁଥିଲେ। ଆଜି ଶ୍ରୀ ଲାଇନ୍ଙ୍କ ସହିତ 30 ନୂତନ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ମୁକାବିଲା ହେବ। ଏହି ମ୍ୟାଚ୍ ବେଙ୍ଗାଲୁରୁର ଏସିଏ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଖେଳାଯିବ। ମିଳିଥିବା ସୂଚନା ଅନୁଯାୟୀ ବର୍ଷା ଯୋଗୁଁ ଟସ୍ ପଡ଼ିବାରେ ବିଳମ୍ବ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସତ୍ତ୍ୱେ ଦେଶରେ ବିଦ୍ୟୁତ୍ ଶକ୍ତି ଚାହିଦାକୁ ସଫଳତାର ସହ ମେଣ୍ଟାଇ ପାରିଛନ୍ତି ସରକାର। ଭାରତ ମରିସସ୍ ଭାଗିଦାରୀକୁ ଏକ ନୂତନ ଶିଖରରେ ପହଞ୍ଚାଇବା ଲାଗି ପ୍ରତିବଦ୍ଧତା ଦୋହରାଇଲେ ଦୁଇପକ୍ଷ। ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶବନ୍ତ ବର୍ମା ଆଜି ନିଜ ଇସ୍ତଫାପତ୍ର ପ୍ରଦାନ କଲେ ରାଷ୍ଟ୍ରପତିଙ୍କୁ। ଉତ୍ତରପ୍ରଦେଶର ଯମୁନା ନଦୀରେ ଏକ ବୋଟ୍ ବୁଡ଼ିଯିବା ଫଳରେ 6 ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।